ओम शांति ओम शांति। आज 24 मई 2026 आज अव्यक्त महावाक्य पुनरावृत्ति तारीख 28 फेब्रुआरी 2010 मूल्य हेडिंग देह भानर मुर होली चलाई परमात्मा संगर रंगरे होली पालन कर। देह भानर मुर होली चलाई परमात्मा संगर रंगरे होली पालन कर। आज होलीएस्ट अर्थात परम पवित्र पिता निजर होली अर्थात पवित्र पिलामानंक सहित होली पर्व पालन करिबा पई आसी। चारियाडर पिलामाने दूर दूरांतररु आसी बाबांकर स्नेहरे बाबांकर हृदयरे समाहित होइ जाइछन्ति। बापदादा चारियाडर पिलामानंकर मस्तकरे भाग्यर तारका चमकथिवार देखुछन्ति। एते बड़ भाग्य सारा कल्प भितरे आउ कहार भी नथाय। केवल एहि संगम जुगर प्राप्तिर आधारे तुमे पिलामाने ही एते श्रेष्ठ एवं पवित्र हेउछ जहाँकि भविष्यतरे तुमे माने डबल पवित्र हेउछ। आत्मा मध्य पवित्र एवं शरीर मध्य पवित्र। सारा कल्प भितरे चक्र लगाई देख कौनसी धर्मात्मा मध्य डबल पवित्र होइनाहंती। तुमे पिलामाने डबल पवित्र मध्य हेउछ एवं डबल पवित्रतार फल स्वरूप डबल मुकुटधारी मध्य हेउछ। आज तो समस्ते होली पर्व पालन करुछंती किंतु तुमे माने एही समय रे जेउ भली डबल होली अर्थात डबल पवित्र हेउछ तार स्मारकी भावरे भक्त माने मध्य उत्सव रूप रे होली पर्व पालन करुछंती। तुम मानकर ही जीवनर प्रत्येक पदक्षेप रो अर्थात कर्मर महत्व को सेमाने उत्सव रूपरे पालन करुछंती। तुमे माने एही संगम जुगरे प्रत्येक दिन प्रति पादरे उमंग एवं उत्साह रहुछ तेणु तुम मानकर एही उमंग उत्साह स्मारकी भावरे सेमाने उत्सव गुडिक पालन करुछंती। तेबे तुम मानक भितरे एते उमंग उत्साह काहेकि रहुछि काहेकि ना तुमे माने परमात्माकर संगर रंगरे होली पर्व पालन करुछ तेणु तुम मानकर प्रत्येक पदक्षेप को अर्थात कर्म को सेमाने उत्सव रूपरे पालन करुछंती। एबे तो होली पर्वरे प्रथमे जळाउछंती तापरे पालन करुछंती। तुमे माने मध्य संगम जुगरे प्रथमे निजर पुरुणा स्वभाव संस्कार को जुग अग्रिरे जळाउछ काहेकि ना निजर पुरुणा संस्कार गुडिक न जळाइबा पर्यंत परमात्मा संगर रंग लागि पारिबो नाही कि परमात्मा मेलन होइ पारिबो नाही। तेणु तुमे माने जोग अग्नि द्वारा प्रथमे निजर खराब संस्कार को जळाइछ तापरे परमात्मा संगरे रंगरे रंजित होइछ तेणु आजिकाली जळाउछंती मध्य एवं रंग मध्य लगाउछंती किंतु तुम मानकर आध्यात्मिक रूपर स्थूल रूप देइ दैछंती। सेमाने स्थूल निया जळाउछंती स्थूल रंग लगाउछंती काहेकि ना वर्तमान समस्ते देह अभिमानी मनोवृत्तिरे अछंती। तेबे तुमे माने होली अर्थात पवित्र हेउछ किंतु सेमाने होली पर्व पालन करुछंती। सारा कल्प भितरे केही भी एभली आध्यात्मिक होली पालन करी डबल होली हेउनाहंती। तेणु तुमे समस्ते जेउमाने भी जेउठारु भी आसीछ एठाकु परमात्मा संगर होली पालन करिबा पई आसीछ तुमे माने होली शब्दर अर्थकु कहुछ जहा होइगला बा बीतिगला अर्थात होली। तेणु ड्रामा अनुसारे जहा सब बीति जाइछि ताकु कहुछ होली अर्थात जहा बीतिगला ताकु भूली जाओ। कौनसी भी व्यर्थ कथा मन को आन ना कारण ताहा तो घटी सारी कौन एही होली पालन करुछ तो तुमे समस्ते होली अर्थात पवित्र हेबार पूर्ण रूप से पुरुषार्थ कर पवित्रता को धारण करिछ। सेतिपाई भविष्य तुम मान डबल पवित्रतार संकेत रूप से डबल मुकुट देखाउछंती। तेणु आज दिन में तुम्हें समस्ते एठारे कौन जलाई कर बापदादा देखुछंती जन्मदिन मेला रे बापदादा जो होमवर्क देथिले क्रोध को जन्मदिवस उपहार रूप से दे दियो तेबे तार फलाफल बापदादा पाखरे आज अल्प किछि पिलांकर पहुंचीछि। बापदादा देखिले जे केउठी केउठी पिला माने एथिप्रति ध्यान मध्य देउछंती तेणु तुमे माने मध्य निज निजर फलाफल को चेक करिथिबो। तेबे जेउ माने भी आज एठारे बसिछंती एवं निजर फलाफल को चेक करिछंती सेमानंक भितरु जेउ माने क्रोध को कंट्रोल करि परिछंती एवं सफलतार अनुभव करिछंती सेमाने हात उठाओ। विदेशी माने मध्य हात उठाओ। समस्ते उठाइले ଆଚ୍ଛା ଅଭିନନ୍ଦନ। ଏହାଦ୍ୱାରା ତୁମେ ସମସ୍ତେ ନିଜ ଭିତରେ ସାହସ ରଖିଛ ଏବଂ ସାହସର ଫଳ ମଧ୍ୟ ପ୍ରାପ୍ତ ହୋଇପାରିବ, ଏହାକୁ ଅନୁଭବ କରିଲ। ତେବେ କ'ଣ ଏହି ଅନୁଭବକୁ ଯଦି ଆଗକୁ ମଧ୍ୟ ଲକ୍ଷ୍ୟ ରଖି ବାରମ୍ବାର ଚେକିଂ କରିବା ସହିତ ଆହୁରି ଆଗକୁ ବଢ଼ାଇବାକୁ ଚାହିଁବ, ତେବେ କ'ଣ ଏହା ସମ୍ଭବ ହୋଇପାରିବ କି? କ'ଣ ଭାବୁଛ, ସମ୍ଭବ ହୋଇପାରିବ? ଆଗକୁ ବି ହୋଇପାରିବ? ତାହେଲେ ହାତ ଉଠାଅ। ଆଚ୍ଛା, ହୋଇପାରିବ ତ? ଟିଚର ମାନେ କୁହ, ହୋଇପାରିବ କି ନାହିଁ? ପାଣ୍ଡବ ମାନେ କୁହ, ହୋଇପାରିବ ତ? ଆଚ୍ଛା, ସମ୍ଭବ ହୋଇପାରିବ ନା ହେବା? ସମ୍ଭବ ହୋଇପାରିବ ନା ନା ହେବା ସୁନିଶ୍ଚିତ ଅଟେ। ଆଚ୍ଛା, ତାଳି ବଜାଅ। ଆଚ୍ଛା, ଏବେ ତ ଅଧିକ ଦିନ ମଧ୍ୟ ହୋଇନାହିଁ, କିନ୍ତୁ ଏବେ ପ୍ରତି ତିନି ମାସ ପରେ ଆଜିଠାରୁ ତିନି ମାସ ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦେଇ କ୍ରୋଧରୂପକ ଟେନସନକୁ ସମାପ୍ତ କରିପାରିବ କରିପାରିବ? ତେବେ ହାତ ଉଠାଅ। ଆଚ୍ଛା, ଏହା ତ ବହୁତ ଭଲ ଖୁସିର ଖବର। କାହିଁକି ଜାଣିଛ, କ୍ରୋଧର କାରଣ କ'ଣ ହୋଇଥାଏ, କ୍ରୋଧର ବୀଜ କ'ଣ ହୋଇଥାଏ? ତୁମେମାନେ ସର୍ବଦା ନିଜର ଭବିଷ୍ୟତର ସ୍ୱରୂପକୁ ନିଜ ସମ୍ମୁଖରେ ରଖ। ତୁମମାନଙ୍କର ଭବିଷ୍ୟତର ସ୍ୱରୂପ କେତେ ଭଲ, ସଜବାଜ ହୋଇଥିବା ହର୍ଷିତ ଚେହେରା ଏବଂ ବାପ ଦାଦାକୁ ମଧ୍ୟ ଦେଖ, ସେଥିରେ ମଧ୍ୟ ବ୍ରହ୍ମା ବାବାଙ୍କୁ ସମ୍ମୁଖକୁ ଆଣ। କାହିଁକି ଜାଣିଛ, ଶିବ ବାବା ତ ନିରାକାର ହିଁ ଅଟନ୍ତି, କିନ୍ତୁ ବ୍ରହ୍ମା ବାବା ତ ତୁମମାନଙ୍କ ଭଳି ସାକାର ରୂପଧାରୀ ଅଟେ। ତୁମମାନଙ୍କ ଭଳି ଦାୟିତ୍ୱର ମୁକୁଟ ପିନ୍ଧିଥିଲେ ମଧ୍ୟ ସର୍ବଦା ଖୁସିବାସିଆ ହର୍ଷିତ ଚେହେରା ଦେଖାଯାଉଥିଲା। କାହିଁକିନା ଏହିସବୁ ବିକାର ଗୁଡ଼ିକ ଉପରେ ବିଜୟ ପ୍ରାପ୍ତ କରି ଶରୀରରେ ଥାଇ ମଧ୍ୟ କାର୍ଯ୍ୟ ବ୍ୟବହାର କରୁଥିଲେ ମଧ୍ୟ ତୁମମାନଙ୍କ ଆଗରେ ଦୃଷ୍ଟାନ୍ତ ହୋଇ ରହିଥିଲେ। କ'ଣ ବ୍ରହ୍ମା ବାବାଙ୍କ ଠାରୁ ତୁମମାନଙ୍କର ଦାୟିତ୍ୱ ଅଧିକ ଅଛି କି? ବ୍ରହ୍ମା ବାବାଙ୍କର ଦାୟିତ୍ୱ ତୁଳନାରେ ତୁମମାନଙ୍କର ଦାୟିତ୍ୱ ତ କିଛି ବି ନୁହେଁ, ଏବଂ ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ଦେଖିଲ ଯେ କର୍ମାତୀତ ଭାଇବ୍ରେସନ ଦ୍ୱାରା ଅବ୍ୟକ୍ତ ଫରିସ୍ତା ହୋଇଗଲେ। ତେଣୁ ଏବେ ବାପଦାଦାଙ୍କୁ ଦେଇଥିବା ଉପହାରକୁ ତ ଫେରାଇ ନେବ ନାହିଁ ନା? ବାପଦାଦା ଜାଣିଛନ୍ତି ଯେ ପିଲାମାନେ ଯେତେବେଳେ କାର୍ଯ୍ୟ ବ୍ୟବହାରରେ ଆସୁଛନ୍ତି, ତେବେ କେଉଁଠି କେଉଁଠି ସେଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଯାଉଛି। ତେଣୁ କେତେଜଣ ତାଙ୍କର ଫଳାଫଳରେ ମଧ୍ୟ ଲେଖିଛନ୍ତି ଯେ ବେଳେବେଳେ ପାଟି ବଡ଼ ହୋଇଯାଉଛି, ମାନସିକ ସ୍ଥିତିରେ ଟିକେ ତୀବ୍ରତା ଆସିଯାଉଛି, କିନ୍ତୁ ଯେତେବେଳେ ଏଇଭଳି କଥା ସାମ୍ନାକୁ ଆସୁଛି ସେତିକିବେଳେ ତ ବିଜୟୀ ହେବା ପାଇଁ ସୁଯୋଗ ମିଳୁଛି ନା? ତେବେ କଥାଗୁଡ଼ିକ ବା ପରିସ୍ଥିତିଗୁଡ଼ିକର କାମ ହେଲା ଆସିବା, କିନ୍ତୁ ତୁମମାନଙ୍କର ଜ୍ଞାନ କହୁଛି ସବୁ କଥାକୁ ଅତିକ୍ରମ କରି ବିଜୟୀ ହେବା। କ'ଣ ପସନ୍ଦ ତ? କ୍ରୋଧକୁ ବିଦାୟ ଦେବ ତ? ସବୁଦିନ ପାଇଁ ନା ତିନି ମାସ ପାଇଁ? କେତେ ସମୟ ପାଇଁ ସାହସ ରଖିଛ? ଯେଉଁମାନେ ଭାବିଛନ୍ତି ସବୁଦିନ ପାଇଁ, କ୍ରୋଧଜିତ ହେବା କଷ୍ଟକର ନୁହେଁ, ନିଶ୍ଚିତ ହେବୁ, ସେମାନେ ହାତ ଉଠାଅ। ହେବୁ ସୁନିଶ୍ଚିତ। ଆଚ୍ଛା, ବାପଦାଦା ଖୁସି ହେଉଛନ୍ତି, କାହିଁକି ଜାଣିଛ? ତୁମମାନଙ୍କର ଶେଷ ଜନ୍ମରେ ମଧ୍ୟ ତୁମର ମହିମା କ'ଣ ଗାୟନ କରୁଛନ୍ତି? ତୁମମାନଙ୍କର ଦେବତା ରୂପ ଆଗରେ ତୁମର ମହିମା ସର୍ବଗୁଣ ସମ୍ପନ୍ନ, ଷୋଳକଳା ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ ଏବଂ ସମ୍ପୂର୍ଣ୍ଣ ଅହିଂସକ, ଏହିଭଳି ଗାୟନ କରୁଛନ୍ତି ନା? ତେଣୁ ତୁମମାନଙ୍କର ଏହିଭଳି ହେବାର ସଙ୍ଗମଯୋଗୀ ପାର୍ଟର ହିଁ ଗାୟନ ହେଉଛି। ତେଣୁ ବାପ ଦାଦାଙ୍କର ଦିଲ ଭିତରେ ଗୋଟିଏ ବିଶେଷ ଆଶା ରହିଛି, ତାହା କ'ଣ ଶୁଣାଇବୁ ତ? ମୁଣ୍ଡ ହଲା ଶୁଣାଇବୁ ତ? ବାପଦାଦା ଏବେଠାରୁ ପ୍ରତ୍ୟେକ ସନ୍ତାନକୁ ସର୍ବଦା ପ୍ରସ୍ଫୁଟିତ ହୋଇ ରହିଥିବା ଗୋଲାପ ଫୁଲ ଭଳି ଦେଖିବାକୁ ଚାହୁଁଛନ୍ତି, ସର୍ବଦା ଖୁସିବାସିଆ ଚେହେରା ଏବଂ ସୌଭାଗ୍ୟଶାଳୀ ଜୀବନ। ତେଣୁ ପରିସ୍ଥିତିର କାମ ହେଲା ଆସିବା, ଏକଥା ମଧ୍ୟ ବୁଝିନିଅ। ପରିସ୍ଥିତି ତ ନିଶ୍ଚିତ ଆସିବ, କିନ୍ତୁ ଆମର କାମ ହେଲା ଲକ୍ଷ୍ୟକୁ ଲକ୍ଷଣରେ ପରିଣତ କରିବା, ଏଥିରେ ଭୟ କରିବାର କିଛି ନାହିଁ। ଯେପରି ଏବେ କହୁଛନ୍ତି ବ୍ରହ୍ମା କୁମାରୀମାନେ ପବିତ୍ରତାର ବହୁତ ପାଠ ପଢ଼ାଉଛନ୍ତି, ସେହିପରି ଏକଥା ମଧ୍ୟ ପ୍ରସିଦ୍ଧ ହୋଇଯାଉ ଯେ ବ୍ରହ୍ମା କୁମାରୀମାନେ କ୍ରୋଧମୁକ୍ତ ମଧ୍ୟ କରୁଛନ୍ତି, କାହିଁକିନା କ୍ରୋଧଠାରୁ ମୁକ୍ତ ହେବା ପାଇଁ ସମସ୍ତେ ଚାହୁଁଛନ୍ତି, ଟେନସନରେ ଆସିଯାଉଛନ୍ତି ନା? ସମସ୍ତେ କ୍ରୋଧଠାରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି, କିନ୍ତୁ ସେମାନଙ୍କୁ ବିଧି ଜଣା ନାହିଁ। ଯେପରି ପବିତ୍ର ହେବା ପାଇଁ ଅସମ୍ଭବ ମନେ କରୁଥିଲେ, କିନ୍ତୁ ଏବେ ତୁମ ସମସ୍ତଙ୍କର ଅନୁଭବ ଆଧାରରେ ଜାଣୁଛନ୍ତି ଯେ ସମ୍ଭବ ହୋଇପାରିବ। ସେହିପରି ଏବେ ଏହି ବର୍ଷ କ୍ରୋଧମୁକ୍ତ ହେବାର ବାତାବରଣ ସୃଷ୍ଟି କର, କ୍ରୋଧ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିପାରିବ, କୌଣସି କଷ୍ଟକର କଥା ନୁହେଁ। ଏହିଭଳି ଦୃଷ୍ଟାନ୍ତ ହେବା ଭଳି ଅନୁଭବ ଷ୍ଟେଜ୍ ଉପରେ ଶୁଣାଅ। ବାପଦାଦା ଦେଖୁଛନ୍ତି ଯେ ବହୁତ ପିଲା କର୍ମଧନ୍ଦା କରୁଥିଲେ ମଧ୍ୟ କ୍ରୋଧ ଜିତ ହୋଇଛନ୍ତି, ଏହିଭଳି ଦୃଷ୍ଟାନ୍ତ ତୁମର ବ୍ରାହ୍ମଣ ପରିବାର ଭିତରେ ମଧ୍ୟ ଅଛି। ତେଣୁ ଏହି ବର୍ଷ କ'ଣ ସବୁ କରିବ? ହୋଲି ପାଳନ କରିବା ପାଇଁ ଆସିଛ ନା? ତେବେ ହୋଲି ପର୍ବରେ କ'ଣ କରିଥାନ୍ତି? କିଛି ନା କିଛି ଜଳାଇଥାନ୍ତି ନା? ତେଣୁ ଆଜିର ହୋଲିରେ ତୁମେମାନେ କ'ଣ ଜଳାଇବ? କ୍ରୋଧ ପାଇଁ ତ ସଂକଳ୍ପ କରିଦେଲ, ଏହାକୁ ପକ୍କା କରିବ ତ, କିନ୍ତୁ ବାପଦାଦା ଦେଖୁଛନ୍ତି ଯେ ଟେନସନରେ ଆସିବାର ମୁଖ୍ୟ କାରଣ ହେଲା ଦେହ ଅଭିମାନର ମୁଁ ଶବ୍ଦ, ଦେହ ଭାନର ମୁଁ ଗୋଟିଏ ହେଲା ମୁଁ ଆତ୍ମା ଅଟେ, ଏହା ମଧ୍ୟ ମୁଁ ଅଟେ, କିନ୍ତୁ ଦେହଭାନ ଯୁକ୍ତ ମୁଁ ଶବ୍ଦ ଅଭିମାନ ଯୁକ୍ତ ମଧ୍ୟ ହୋଇଥାଏ, ଅପମାନ ଯୁକ୍ତ ମଧ୍ୟ ହୋଇଥାଏ ଏବଂ ନିରାଶ ଯୁକ୍ତ ମଧ୍ୟ ହୋଇଥାଏ, ଯାହାକି ତଳକୁ ଖସାଇ ଦେଇଥାଏ। ତେଣୁ ଆଜି କ୍ରୋଧଜିତ ହେବାରେ ଆଗକୁ ବଢ଼ିବା ପାଇଁ ଦେହ ଅଭିମାନର ମୁଁକୁ ଯୋଗ ଅଗ୍ନିରେ ଜଳାଇ ଦିଅ, ଅନେକ ମୁଁ ମୁଁକୁ ଜଳାଓ ଏବଂ ଗୋଟିଏ ମୁଁ ଆତ୍ମା ଅଟେ, ଏହି ମୁଁ ଶବ୍ଦକୁ ପକ୍କା ଆସ। ସବୁ ମୁଁ ଗୁଡ଼ିକୁ ଆଜି ଯୋଗ ଅଗ୍ନିରେ ଜଳାଇ କରି ଯାଅ, ଅନେକ ଗୁଡ଼ିଏ ମୁଁ ଅଛି ନା, ତେଣୁ ଆଜି ଏଗୁଡ଼ିକୁ ଜଳାଇବାର ହୋଲି ପାଳନ କରିବା। କାହିଁକି ନା କ୍ରୋଧର କାରଣ ବହୁତ କ୍ଷେତ୍ରରେ ଟେନସନ ହିଁ ହୋଇଥାଏ, ତେଣୁ ଏହି ମୁଁକୁ ସମାପ୍ତ କରିବା ପାଇଁ ଆଜି ନିଜ ଭିତରେ ସଂକଳ୍ପ ନିଅ, ଜଳାଇବାକୁ ହିଁ ହେବ, କାହିଁକି ନା ଏହା ମଧ୍ୟ ବୋଝ ଅଟେ ନା। ତେବେ ଟ୍ରେନରେ ଯାଅ କି ପ୍ଲେନରେ ଯାଅ, କିନ୍ତୁ ଏହି ବୋଝକୁ ଏଠାରେ ଜଳାଇ କରି ଯାଅ। କଣ ଜଳାଇ ପାରିବ ତ? ଯେଉଁମାନେ ଭାବୁଛନ୍ତି ପିଲାମାନଙ୍କର ସାହସ ଆଧାରରେ ବାବାଙ୍କର ସାହାଯ୍ୟ ନିଶ୍ଚିତ ମିଳିବ, ତେଣୁ ବିଜୟ ମଧ୍ୟ ଆମ ସାଥିରେ ଅଛି। ଯେଉଁମାନେ ଏହିଭଳି ଭାବୁଛନ୍ତି ଯେ ମୋତେ ବିଜୟୀ ହେବାକୁ ହିଁ ପଡ଼ିବ, ସେମାନେ ହାତ ଉଠାଅ, ହେବାକୁ ହିଁ ପଡ଼ିବ। ଆଚ୍ଛା, ଆଜି ଯେଉଁ ଭିଆଇପି ମାନେ ଆସିଛନ୍ତି ସେମାନେ ମଧ୍ୟ ହାତ ଉଠାଉଛନ୍ତି। ଯେଉଁ ସବୁ ଭିଆଇପି ମାନେ ଆସିଛନ୍ତି ସେମାନେ ଉଠ, ଛିଡ଼ା ହୋଇଯାଅ, ହାତ ଉଠାଉଛନ୍ତି, ତାଳି ତ ବଜାଅ, କଣ ବିଜୟୀ ହେବ ତ? ଦେଖ, ଯେଉଁମାନେ ବି ବିଜୟୀ ହେବେ ସେମାନଙ୍କୁ ଜଣ ଜଣକୁ ବାପଦାଦା ମାଳା ପିନ୍ଧାଉଛନ୍ତି, ଅଭିନନ୍ଦନ ଅଭିନନ୍ଦନ। ଆଚ୍ଛା, ଏବେ ଯେଉଁ ସବୁ ଭିଆଇପି ମାନେ ଆସିଛନ୍ତି ସେମାନେ ସମସ୍ତେ ସାହସବାଲା ଅଟନ୍ତି, ସେଥିପାଇଁ ବାପଦାଦା ବରଦାନ ଦେଉଛନ୍ତି। ଏହି ସମୟରେ ତୁମେ ଯେଉଁମାନେ ବି ଗୋଟିଏ ଜନ୍ମ ପାଇଁ କୌଣସି ବି କାର୍ଯ୍ୟରେ ଭିଆଇପି ହୋଇଛ, କିନ୍ତୁ ବାପଦାଦା ତୁମ ଭଳି ସାହସୀ ପିଲାମାନଙ୍କୁ ଏବେ ଆଉ ଭିଆଇପି କହିବେ ନାହିଁ, ବଚ୍ଚେ ବଚ୍ଚେ କହିବେ। ବାପଦାଦା ଏହି ବରଦାନ ଦେଉଛନ୍ତି ଏବଂ ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି ଯେ ତୁମେ ସମସ୍ତେ ଏକୋଇଶ ଜନ୍ମ ପର୍ଯ୍ୟନ୍ତ ଭିଆଇପି ହେବ, ସେଠାରେ ଏହିସବୁ ଇଲେକ୍ସନ ସିଲେକ୍ସନ ଇତ୍ୟାଦି ଚାଲିବ ନାହିଁ। ତେଣୁ ସମସ୍ତେ କେବଳ ଗୋଟିଏ କଥାକୁ ଛାଡ଼ିବ ନାହିଁ, ଯେପରି ଏବେ ସମ୍ବନ୍ଧ ସମ୍ପର୍କ ହିସାବରେ ଆସିଛ ସେହିପରି ବ୍ରାହ୍ମଣ ପରିବାର ସହିତ ସମ୍ପର୍କକୁ କେବେ ବି ଛାଡ଼ିବ ନାହିଁ। ଯେତେ ଅଧିକ କନେକ୍ସନ୍ ରଖିବ ସେତିକି ତୁମର ରିଲେସନ ଅର୍ଥାତ୍ ସମ୍ବନ୍ଧ ଅଧିକ ପକ୍କା ହେବ ଏବଂ ବାବାଙ୍କର ବରଦାନକୁ ନିଶ୍ଚିତ ପ୍ରାପ୍ତ କରିନେବ। କଣ ମଞ୍ଜୁର ଅଟେ ତ? କନେକ୍ସନ୍ ରଖିବା ମଞ୍ଜୁର ଅଟେ ତ? ହାତ ଉଠାଅ। ଆଚ୍ଛା ବାପଦାଦା ଗୋଟିଏ ଫୁଲର ମାଳା ଉଠାଇ ଆଗକୁ ବଢ଼ାଇଲେ, ଏହି ମାଳାକୁ ତୁମେ ସମସ୍ତେ ପିନ୍ଧିବ, ତୁମେ ସମସ୍ତେ ନୂଆ ପିଲାମାନେ ବା ପ୍ରକୃତ ସୁନା ପିଲାମାନେ, ସର୍ବଦା ବାବାଙ୍କର ଆଜ୍ଞାକାରୀ ଅଟ ନା। ତେଣୁ ଆଜି ଏହି ମୁଁକୁ ଜଳାଇ କରି ଯାଅ, ଯେଉଁମାନେ ପ୍ରଥମ ଥର ପାଇଁ ଆସିଛ ସେମାନେ ଉଠ। ଆଚ୍ଛା ବାପଦାଦା ପ୍ରଥମ ଥର ପାଇଁ ଆସିଥିବା ପିଲାମାନଙ୍କୁ ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି, କିନ୍ତୁ ଏବେ ଯେପରି ପ୍ରଥମ ଥର ପାଇଁ ଆସିଛ ସେହିପରି ପ୍ରଥମ ନମ୍ବର ଅର୍ଥାତ୍ ପ୍ରଥମ ଶ୍ରେଣୀରେ ଆସ। ପ୍ରଥମ ନମ୍ବର ତ ନିର୍ଦ୍ଧାର୍ଯ୍ୟ ଅଟେ, କିନ୍ତୁ ଫାଷ୍ଟ ଡିଭିଜନରେ ଆସିପାରିବ, କଣ ସାହସ ଅଛି ତ? ଯାହାଙ୍କ ଭିତରେ ସାହସ ଅଛି ସେମାନେ ହାତ ଉଠାଅ, ଦେଖ ଭାବି ଚିନ୍ତି ହାତ ଉଠାଅ। ଆଚ୍ଛା, ତେବେ ଲକ୍ଷ୍ୟ ରଖ ଯେ ଆମେ ଲାଷ୍ଟରେ ଆସିଛୁ କିନ୍ତୁ ଫାଷ୍ଟ ଅର୍ଥାତ୍ ତୀବ୍ର ଗତିରେ ଆଗକୁ ବଢ଼ିବୁ, କାହିଁକି ନା ସମୟ ଉପରେ କୌଣସି ଭରସା ନାହିଁ। ଏବେ ଯାହା କରିବାର ଅଛି ତୀବ୍ର ପୁରୁଷାର୍ଥ ହୋଇ କରିନିଅ, କାହିଁକି ନା ବହୁତ ସମୟର ପୁରୁଷାର୍ଥକୁ ତୁମମାନଙ୍କୁ ଅଳ୍ପ ସମୟ ଭିତରେ ପୂରା କରିବାକୁ ପଡ଼ିବ। ତେଣୁ ସାହସ ଅଛି ତ? ଅଛି ସାହସ, ହାତ ଉଠାଅ, ଦେଖ ତୁମମାନଙ୍କର ଫଟୋ ଉଠ। ବାପଦାଦା ଏହିଭଳି ସାହସୀ ପିଲାମାନଙ୍କୁ ଅଭିନନ୍ଦନ ଦେଉଛନ୍ତି ଯେ ତୁମମାନଙ୍କର ସାହସ ଆଧାରରେ ବାବାଙ୍କର ସାହାଯ୍ୟ ନିଶ୍ଚିତ ମିଳିବ, କିନ୍ତୁ ସାହସକୁ କେବେ ବି ଛାଡ଼ିବାର ନାହିଁ। ନିଜର ଭାଗ୍ୟର ତାରକାକୁ ସର୍ବଦା ଚମକାଉଥାଅ, କାହିଁକିନା ଏହି ଜନ୍ମର ତୀବ୍ର ପୁରୁଷାର୍ଥ, ପୁରୁଷାର୍ଥ ନୁହେଁ ତୀବ୍ର ପୁରୁଷାର୍ଥ, ଅନେକ ଜନ୍ମର ଭାଗ୍ୟ ତିଆରି କରିବ, ସେଥିପାଇଁ ସାହସକୁ କେବେ ବି ଛାଡ଼ିବାର ନାହିଁ। କଥା ତ ଅନେକ ପ୍ରକାରର ଆସିବ, କିନ୍ତୁ କଥା ମହାବୀର ନୁହେଁ, ତୁମେମାନେ ସର୍ବଶକ୍ତିମାନଙ୍କର ସନ୍ତାନ ଅଟ, ତୁମ ଆଗରେ କୌଣସି କଥା ଅର୍ଥାତ୍ ସମସ୍ୟା ଗୁଡ଼ିକ କ'ଣ ଅଟେ? ତେଣୁ କଥା ତ ଆସିବ ଏବଂ ଚାଲିଯିବ, ତେଣୁ ଯିଏ ଚାଲିଯିବ ତା ପଛରେ ନିଜର ଭାଗ୍ୟକୁ ହରାଅ ନାହିଁ। ଆଚ୍ଛା ବସି ପଡ଼। ତେଣୁ ସମସ୍ତଙ୍କୁ ବାପଦାଦା ସ୍ନେହର ସହିତ ଅଭିନନ୍ଦନ ଦେଉଛନ୍ତି, କେଉଁ କଥା ପାଇଁ? ଯେହେତୁ ସାହସ ରଖିଛ, ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନର ସାହସଯୁକ୍ତ ସଂକଳ୍ପ ପାଇଁ ଖୁସି ଅଛନ୍ତି। ତେଣୁ ଏବେ ହୋଲି ପାଳନ କରିଲ ତ? ଜଳାଇବାର ହୋଲି ତ ପାଳନ କରିଲ ଏବଂ ପରମାତ୍ମା ସଙ୍ଗର ରଙ୍ଗର ହୋଲି ମଧ୍ୟ ପାଳନ କରିଲ, ଜଳାଇଲ ମଧ୍ୟ ଏବଂ ପାଳନ ମଧ୍ୟ କରିଲ। ଏବେ ବାପଦାଦା ସବୁ ପିଲାଙ୍କୁ ଗୋଟିଏ ଡ୍ରିଲ୍ କରାଇବାକୁ ଚାହୁଁଛନ୍ତି, କାହିଁକି ନା ଚାରିଆଡ଼ର ପରିସ୍ଥିତି ଗୁଡିକ କେଉଁଠି କିପରି କେଉଁଠି କିପରି ପରିସ୍ଥିତି ରହିଛି, ଏଇଭଳି ଚାରିଆଡ଼ର ପରିସ୍ଥିତି ଗୁଡିକ ଭିତରେ ତୁମେମାନେ ଗୋଟିଏ ସେକେଣ୍ଡ ଭିତରେ ଏକାଗ୍ର ହୋଇପାରିବ ତ, ଏଇଭଳି ଅଭ୍ୟାସ ନିଜ ଭିତରେ ଅନୁଭବ କରୁଛ ତ, ବା ଧରିନିଅ ଯେଉଁ ସମୟରେ ତୁମ ଭିତରେ କାରଣେ ଅକାରଣେ କୌଣସି କଥା ପ୍ରତି ବ୍ୟର୍ଥ ସଂକଳ୍ପର ତୋଫାନ ଆସିଗଲା, ଏଇଭଳି ସମୟରେ ତୁମେ ନିଜର ମନ ବୁଦ୍ଧିକୁ ଏକାଗ୍ର କରିପାରିବ କି? ଏଇଭଳି ଏକାଗ୍ରତାର ଶକ୍ତିର ଡ୍ରିଲ୍ ସେଇଭଳି ସମୟରେ କରି ଦେଖିଛ? ଯଦି ଏହିଭଳି ସମୟରେ ଗୋଟିଏ ସେକେଣ୍ଡ ଭିତରେ ଏକାଗ୍ରତାର ଶକ୍ତି କାର୍ଯ୍ୟକାରୀ ହୋଇପାରୁନାହିଁ, ତେବେ ଆଗକୁ ଗଲେ ତ ଏହିଭଳି ପରିସ୍ଥିତି ବାରମ୍ବାର ଆସିବ। ତେଣୁ ଆଜି ବାପ ଦାଦା ଗୋଟିଏ ସେକେଣ୍ଡ ଭିତରେ ଫୁଲ୍ ଷ୍ଟପ୍ ଅର୍ଥାତ୍ ଏକାଗ୍ରତାର ଅଭ୍ୟାସ ଉପରେ ଧ୍ୟାନ ଆକର୍ଷଣ କରାଇବାକୁ ଚାହୁଁଛନ୍ତି। କାହିଁକି ନା ପ୍ରକୃତି ତାର ଭିନ୍ନ ଭିନ୍ନ ରଙ୍ଗ ଦେଖାଇବା ଆରମ୍ଭ କରିଦେଲାଣି। ଚାରିଆଡ଼େ କ'ଣ କ'ଣ ସବୁ ଘଟିବାରେ ଲାଗିଛି ତାହା ତ ତୁମେମାନେ ଅଧିକ ଜାଣିଛ। ତେବେ ଏହିଭଳି ମନବୁଦ୍ଧିକୁ ଭଟକାଇବାର ଭଳି କଥା ସବୁ ଆସିବ ନିଶ୍ଚିତ। ତେଣୁ ଏବେ ଏହିଭଳି ଅଭ୍ୟାସ କର ଯେ ନିଜର ମନବୁଦ୍ଧିକୁ ଗୋଟିଏ ସେକେଣ୍ଡ ଭିତରେ ପରମଧାମରେ ସ୍ଥିତ କରିପାରୁଥିବ। ଏବେ ନିଜକୁ ଫରିସ୍ତା ସ୍ୱରୂପରେ ସ୍ଥିତ କର। ଏବେ ନିଜକୁ ମୁଁ ବ୍ରାହ୍ମଣ ମାଷ୍ଟର ସର୍ବଶକ୍ତିମାନ ସ୍ଥିତିରେ ଅଛି, ଏହିଭଳି ମାଷ୍ଟର ସର୍ବଶକ୍ତିମାନ ସ୍ଥିତିରେ ସ୍ଥିତ ହୋଇଯାଅ। ବାପଦାଦା ଡ୍ରିଲ୍ କରାଇଲେ, ଆମେ ବି ଡ୍ରିଲ୍ କରିବା। ଏହିଭଳି ଅଭ୍ୟାସ ସାରା ଦିନ ଭିତରେ ଯେତେବେଳେ ବି ସମୟ ମିଳୁଛି ବାରମ୍ବାର ମନକୁ ଏକାଗ୍ର କରି ଦେଖ। ଯାହା ଚାହିଁବ ଯେଉଁଠି ଚାହିଁବ ସେଥିରେ ମନ ଏକାଗ୍ର ହୋଇଯାଉଥିବ। ପୁରୁଷାର୍ଥ କରିବା ପାଇଁ ଗୋଟିଏ ମିନିଟ୍ ମଧ୍ୟ ନ ଲାଗୁ, ଗୋଟିଏ ସେକେଣ୍ଡରେ ଫୁଲ୍ ଷ୍ଟପ୍। କାହିଁକି ନା ଏଇଭଳି ହଲଚଲ ସମୟର ଏବେ ପ୍ରସ୍ତୁତି ଚାଲିଛି, ସେଥିପାଇଁ ନିଜର ମାଇଣ୍ଡ ଅର୍ଥାତ୍ ମନକୁ କଣ୍ଟ୍ରୋଲ କର। ମନ ମୋର ଅଟେ, ମୁଁ ମନ ନୁହେଁ ମୋର ମନ, ତେଣୁ ମୋର ଉପରେ ମୋର କଣ୍ଟ୍ରୋଲ ଅଛି ତ ଏହି ଡ୍ରିଲ୍ ବହୁତ ଆବଶ୍ୟକ ଅଟେ। ତେବେ ଏଠାକୁ ଆସିଥିବା ପ୍ରତ୍ୟେକ ସନ୍ତାନ ବାପ ଦାଦାଙ୍କୁ ପ୍ରିୟ ଅଟନ୍ତି, କାହିଁକି ଜାଣିଛ? ଯେପରି ବି ହୋଇଥାଉ ନା କାହିଁକି, ବାପ ଦାଦା ପ୍ରତ୍ୟେକ ସନ୍ତାନକୁ କୋଟିକ ଭିତରେ କେହି ଆତ୍ମା ରୂପରେ ଦେଖୁଛନ୍ତି। ଯଦିଓ ପୁରୁଷାର୍ଥ କରିବାରେ ଦୁର୍ବଳ ହୋଇଥାଉ କିନ୍ତୁ ବାବାଙ୍କର ପ୍ରିୟ ହୋଇଯାଇଛି, ଦିଲ୍ର ସହିତ କହୁଛି ମେରା ବାବା, ସେଥିପାଇଁ ବାବାଙ୍କର ମଧ୍ୟ ଅତି ପ୍ରିୟ ଅଟେ। କେବଳ ବାପ ଦାଦା ଗୋଟିଏ କଥାକୁ ପୁନର୍ବାର ମନେ ପକାଇ ଦେଉଛନ୍ତି ଯେ ନିଜର ଚେହେରା ସର୍ବଦା ଖୁସିବାସିଆ ଦେଖାଯାଉ ଏବଂ ଖୁସିରେ ସର୍ବଦା ଚମକୁ ଥାଉ, କଥା ଚାଲିଯାଉ କିନ୍ତୁ ଖୁସି ନ ଯାଉ। ସଙ୍ଗମ ଯୁଗରେ ଖୁସି ପରମାତ୍ମାଙ୍କର ଉପହାର ଅଟେ। ଭୁଲିର ଅର୍ଥ ହେଲା ଯଦି ସେହିଭଳି କୌଣସି କଥା ଆସୁଛି ତେବେ ଏହି କଥା ମନେ ପକାଇବ ଯେ ମୁଁ ହୋଲି ପାଳନ କରି ଆସିଛି, ଯାହା ଘଟିଗଲା ଅର୍ଥାତ୍ ହୋଲି, କିନ୍ତୁ ଖୁସି ନ ଯାଉ। ପରମାତ୍ମାଙ୍କର ଉପହାର ବା ସମ୍ପତ୍ତି ହେଲା ଖୁସି। ବାପଦାଦା ସବୁବେଳେ କହୁଛନ୍ତି ଏହି ସ୍ଲୋଗାନକୁ ସର୍ବଦା ମନେ ରଖିଥାଅ, ଖୁସିରେ ରହିବାକୁ ହେବ ଏବଂ ଖୁସି ବାଣ୍ଟିବାକୁ ହେବ। ଯେତେ ବାଣ୍ଟିବ ସେତେ ବଢିବ ଏବଂ ତୁମର ଖୁସିବାସିଆ ଚେହେରା ଚାଲିବା ବୁଲିବା ସମୟରେ ମଧ୍ୟ ଆପେ ଆପେ ସେବା କରି ଚାଲିବ। ଯିଏ ବି ଦେଖିବ ସେ ଏହି କଥା ଭାବିବ ଯେ ୟାଙ୍କୁ କ'ଣ ମିଳିଛି। ତେବେ ଆଜି ହୋଲିର ଦିଲ୍ ଖୁସ୍ ମିଠେଇ ହେଲା ଖୁସି, ସମସ୍ତେ ଖାଇଲ ତ? ତେବେ ସବୁବେଳେ ଖାଉଥାଅ, ଏଥିରେ କୌଣସି ବୀମାର ହେବ ନାହିଁ। ଆଚ୍ଛା, ବାପ ଦାଦା ପୁଣି ଥରେ କହୁଛନ୍ତି ଯେ ସ୍ୱ ପୁରୁଷାର୍ଥ ଉପରେ ଧ୍ୟାନ ଦିଅ। ସ୍ୱ ପୁରୁଷାର୍ଥ ଦ୍ୱାରା ସ୍ୱ ଉନ୍ନତି ଏବଂ ସେବାର ଉନ୍ନତି ଉଭୟ ଆଡ଼କୁ ଧ୍ୟାନ ଦେଇ ଚାଲ, ନିଜେ ଆଗକୁ ବଢି ଚାଲ ଏବଂ ସବୁବେଳେ ଉଡୁଥାଅ ଉଡ଼ାଉଥାଅ। ଆଚ୍ଛା, ଚାରିଆଡ଼ର ବାପ ଦାଦାଙ୍କର ସ୍ନେହରେ ସମାହିତ ହୋଇଥିବା ଯୋଗରେ ତଥା ସେବାରେ ଆଗକୁ ଆଗକୁ ବଢି ଚାଲିଥିବା ଏବଂ ଅନ୍ୟମାନଙ୍କୁ ବଢାଇ ଚାଲୁଥିବା ଅମୃତ ବେଳାକୁ ସବୁଠାରୁ ଭଲ କରୁଥିବା ଏବଂ ମାନସିକ ସେବା ଦ୍ୱାରା ଦୟାଶୀଳ କୃପାଳୁ ହୋଇ ଆତ୍ମାମାନଙ୍କୁ କିଛି ନା କିଛି ଆଞ୍ଜୁଳି ଦେଉଥିବା ପିଲାମାନେ ନିଜର ଏହି ବିଧିକୁ ଆଗକୁ ବଢାଇ ଚାଲ। ବାପଦାଦା ଦେଖୁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ଉମଙ୍ଗ ଉତ୍ସାହରେ ତ ରହୁଛ, କିନ୍ତୁ ଏବେ ସେଥିରେ ଆଉ କ'ଣ ଯୋଡ଼ିବ? ସର୍ବଦା ଶବ୍ଦକୁ ଯୋଡ଼ି ଦିଅ, କେବେ କେବେ ଶବ୍ଦକୁ ଡିକ୍ସିନାରୀରୁ ବାହାର କରିଦିଅ। ତେବେ ଚାରିଆଡ଼ର ପିଲାମାନେ ହୋଲି ମଧ୍ୟ ପାଳନ କରିଲେ, ଜଳାଇଲେ ମଧ୍ୟ ଏବଂ ସଙ୍ଗର ରଙ୍ଗ ମଧ୍ୟ ଲଗାଇଲେ, ବିତି ଯାଇଥିବା କଥାକୁ ଭୁଲିଯିବାର ହୋଲି ମଧ୍ୟ ପାଳନ କରିଲେ। ସେଥିପାଇଁ ବାପଦାଦା ଚାରିଆଡ଼ର ପିଲାମାନଙ୍କୁ ହୃଦୟର ସମ୍ମୁଖରେ ଦେଖିବା ସହିତ ପଦ୍ମା ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି। ସବୁ ପିଲାମାନଙ୍କୁ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ପିଲାମାନଙ୍କର ବହୁତ ବହୁତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ 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 ବାବା। ଆଜିର ବରଦାନ ସର୍ବଦା ଆଜ୍ଞା ରୂପକ ତିଳକକୁ ଧାରଣ କରି ପ୍ରଥମ ସ୍ଥାନରେ ପୁରସ୍କାର ପ୍ରାପ୍ତ କରୁଥିବା ଆଜ୍ଞାକାରୀ ଭବ। ସର୍ବଦା ଆଜ୍ଞା ରୂପକ ତିଳକକୁ ଧାରଣ କରି ପ୍ରଥମ ସ୍ଥାନରେ ପୁରସ୍କାର ପ୍ରାପ୍ତ କରୁଥିବା ଆଜ୍ଞାକାରୀ ଭବ। ଯେଉଁ ପିଲାମାନଙ୍କର ମସ୍ତକରେ ଆଜ୍ଞାକାରିତାର ତ୍ରିଳକ ଲାଗି ରହିଛି, ଗୋଟିଏ ସଂକଳ୍ପ ଆଜ୍ଞା ନ ଥାଇ କରନ୍ତି ନାହିଁ, ସେମାନଙ୍କୁ ଫାର୍ଷ୍ଟ ପ୍ରାଇଜ୍ ପ୍ରାପ୍ତ ହୋଇଥାଏ। ଯେପରି ସୀତାକୁ ରେଖା ମଧ୍ୟରେ ରଖିବାର ଆଜ୍ଞା ମିଳିଥିଲା, ସେପରି ପ୍ରତ୍ୟେକ ପାଦ ଉଠାଇବା ସମୟରେ ବା ପ୍ରତ୍ୟେକ ସଂକଳ୍ପ କରିବା ସମୟରେ ବାବାଙ୍କର ଆଜ୍ଞାର ସୀମାରେଖା ଭିତରେ ରୁହ, ଯାହାଦ୍ୱାରା ସର୍ବଦା ସୁରକ୍ଷିତ ରହିବ। କୌଣସି ପ୍ରକାରର ରାବଣର ସଂସ୍କାର ଆକ୍ରମଣ କରିପାରିବ ନାହିଁ ଏବଂ ସମୟ ମଧ୍ୟ ବ୍ୟର୍ଥରେ ଯିବ ନାହିଁ। ଆଜିର ସ୍ଲୋଗାନ, କାହା ପ୍ରତି ବି ଯଦି ମୋହ ରହିଥିବ ତେବେ ସେହି ମୋହ ତୁମର ପୁରୁଷାର୍ଥରେ ଅଭିଳା ପଣିଆ ନିଶ୍ଚିତ ଆଣିବ। କାହା ପ୍ରତି ବି ଯଦି ମୋହ ରହିଥିବ ତେବେ ସେହି ମୋହ ତୁମର ପୁରୁଷାର୍ଥରେ ଅବହେଳା ପଣିଆ ନିଶ୍ଚିତ ଆଣିବ। ଆଜିର ଅଭ୍ୟକ୍ତ ଇସାରା, ଏହି ମାସର ଥିମ୍ ସର୍ବଦା ଅଚଳ ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର। ଆଜିର ପଏଣ୍ଟ, ସର୍ବଦା ଜଣଙ୍କର ସ୍ମୃତିରେ ରହି ନିଜର ଏକରସ ସ୍ଥିତି ନିର୍ମାଣ କର, ତାହାହେଲେ ଏକ ଏକ ଏକରେ ଆସିଯିବ। ବାହାରେ ରହୁଥିଲେ ମଧ୍ୟ ଏହି ପାଠକୁ ପକ୍କା କର ଯେ ସି ଫାଦର ଫଲୋ ଫାଦର, ବାବାଙ୍କୁ ଦେଖିବା ବାବାଙ୍କୁ ଅନୁକରଣ କରିବା, ଯାହାଦ୍ୱାରା କେବେ ବି କୌଣସି ପରିସ୍ଥିତିରେ ଟଳମଳ ହେବ ନାହିଁ। ବ୍ରହ୍ମା ବାବାଙ୍କ ସାମ୍ନାକୁ ଯେତେ ବି ପରିସ୍ଥିତି ଆସିଥିଲା କିନ୍ତୁ ସେ କୌଣସି ପରିସ୍ଥିତିକୁ ନ ଦେଖି ଏକମାତ୍ର ବାବାଙ୍କୁ ହିଁ ଦେଖିଥିଲେ, ସେଥିପାଇଁ ନମ୍ବର ୱାନ୍ ହୋଇଗଲେ। ତେଣୁ ନିଜର ପିତାଙ୍କୁ ଅନୁକରଣ କର। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।